ବଶିଷ୍ଠ ଏହି ଦିବ୍ୟ କାହାଣୀ ରାଜା ଦିଲୀପଙ୍କୁ ସେ ତ ଥିଲେ ବଖାଣି ସେହି ଚୈତ୍ର ଶୁକ୍ଳ ଏକାଦଶୀ ମହାତ୍ମ୍ୟ ଜାଣିବାକୁ ଯୁଧିଷ୍ଠିର କରିଲେ ମନ ଜାଣିବାକୁ ଯୁଧିଷ୍ଠିର କରିଲେ ମନ ଶ୍ରୀକୃଷ୍ଣଙ୍କୁ ପଚାରିଲେ କୁହ ହେ ବଶିଷ୍ଠ କହିଥିଲେ ଯାହା ଯୁଧିଷ୍ଠିରଙ୍କୁ ଶ୍ରୀକୃଷ୍ଣ କହିଲେ ତାହା ପ୍ରାଚୀନ କାଳରେ ଥିଲା ଏକ ନଗର ଐଶ୍ୱର୍ଯ୍ୟରେ ଭରା ନାମ ତା ଭୋଗପୁର ପୁଣ୍ଡରୀକ ନାମେ ନା ଶାସନ ଭୋଗପୁରକୁ ସେ କରୁଥିଲେ ଶାସନ ସେ ଗାଉଥିଲେ ଗୀତ ମଧୁରେ ପତି ଲଳିତା ନଥିଲେ ତାଙ୍କ ସାଥିରେ ମନ ଲାଗୁ ନଥିଲା ତ ତାଳ ଲୟରେ ଭାବି ଭାବି ମନେ